ଗ୍ରାମ ରାଇଖୋଲ ପୋଷ୍ଟ ଦୁତିପଡ଼ା ଜିଲ୍ଲା କନ୍ଧମାଳ ପତ୍ରକୋବି ମଜା ବିଷୟରେ କହିବାକୁ ଚାହୁଁଛି। ପ୍ରଥମେ ପତ୍ରକୋବିକୁ ଭଲ ଭାବରେ କାଟିଦେବ, ହଳଦୀ ପାଣିରେ ଅଧଘଣ୍ଟା ତାକୁ ବତରାଇବ, ଭଲ ଭାବରେ ଧୋଇବ, ଆଉ ଲୁଣ ଲଙ୍କା ପିଆଜ ହଳଦୀ ଗୁଣ୍ଡ ତାକୁ ମସଲାରେ କଷି କୋବିକୁ ତା ଦେହରେ ପକେଇବ, ଆଉ ଅଧଘଣ୍ଟା ପ୍ରାୟ ତାକୁ ସିଝିଲା ପରେ ଓହ୍ଲେଇକି ଖାଇବେ।